ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। କୃଷି ଏବଂ ଗ୍ରାମାଞ୍ଚଳ ପରିବର୍ତ୍ତନ ଶୀର୍ଷକ ବଜେଟ୍ ପରବର୍ତ୍ତୀ ୱେବିନାରକୁ ଆଜି ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ରାଜ୍ୟପାଳ ନିଯୁକ୍ତ କଲେ ରାଷ୍ଟ୍ରପତି। ଓଡ଼ିଶା ଗସ୍ତରେ ଆସି ଆଜି 3,000 କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଦେଶବ୍ୟାପୀ ଆଜିଠାରୁ ଆରମ୍ଭ ହେବ ଭିଭିଜି ରାମଜୀ ଯୁବ ଡିଜିଟାଲ ଅଭିଯାନ ଏବଂ ଆଇସିସି ପୁରୁଷ T20 କ୍ରିକେଟ ବିଶ୍ୱକପ୍ରେ ଇଂଲଣ୍ଡକୁ 7 ରନ୍ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧନ କରିବେ। କୃଷି ଏବଂ ଗ୍ରାମାଞ୍ଚଳ ପରିବର୍ତ୍ତନ ପ୍ରସଙ୍ଗ ଉପରେ ଏହି ୱେବିନାର ଆୟୋଜିତ ହେଉଛି। କୃଷି, ପଶୁପାଳନ, ଦୁଗ୍ଧ ଉତ୍ପାଦନ, ମତ୍ସ୍ୟପାଳନ ଏବଂ ଗ୍ରାମୀଣ ଜୀବିକା କ୍ଷେତ୍ର ଆଧାରରେ ଏହି ୱେବିନାରରେ 8ଟି ଭିନ୍ନ ଭିନ୍ନ ଅଧିବେଶନ ଅନୁଷ୍ଠିତ ହେବ। କାଜୁ, ନଡ଼ିଆ, ଚନ୍ଦନକାଠ, ଅଗରକାଠ, ବାଦାମ ଓ ବାଦାମ ଭଳି ଫସଲ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ହେଉଛି ଏହି ୱେବିନାରର ଅନ୍ୟତମ ଉଦ୍ଦେଶ୍ୟ। ଏଥିରେ ଭାରତ ବିସ୍ତାର ଯୋଜନା ଅଧୀନରେ ଯୋଗାଇ ଦିଆଯାଉଥିବା ବିଭିନ୍ନ ସୁବିଧା ସୁଯୋଗ ସମ୍ପର୍କରେ ଆଲୋଚନା କରାଯିବ। ବିଶେଷକରି ସମନ୍ୱିତ କୃଷି କାର୍ଯ୍ୟକ୍ରମ ତଥା ଉପକୂଳବର୍ତ୍ତୀ ଅଞ୍ଚଳରେ ମତ୍ସ୍ୟଚାଷ ବୃଦ୍ଧି କିଭଳି ଭାବେ ସ୍ୱୟଂ ସହାୟକ ଉଦ୍ୟୋଗ ଜରିଆରେ ମହିଳାମାନଙ୍କୁ ସଶକ୍ତ କରିଛି ସେ ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରାଯିବ। କୃତ୍ରିମ ବୁଦ୍ଧିମତା ଆଧାରିତ କୃଷି କ୍ଷେତ୍ରରେ ଭିତ୍ତିଭୂମି ଏବଂ ବ୍ୟାପକତାକୁ ବୃଦ୍ଧି କରିବା ଲକ୍ଷ୍ୟ ନେଇ ମଧ୍ୟ ୱେବିନାରରେ ଆଲୋଚନା ହେବାର ସମ୍ଭାବନା ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ରାଜ୍ୟପାଳ ଓ ଉପରାଜ୍ୟପାଳ ନିଯୁକ୍ତ କରିଛନ୍ତି। ହିମାଚଳ ପ୍ରଦେଶର ରାଜ୍ୟପାଳ ଶିବ ପ୍ରତାପ ଶୁକ୍ଲା ତେଲେଙ୍ଗାନାର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିବାବେଳେ ତେଲେଙ୍ଗାନାର ରାଜ୍ୟପାଳ ଜିଷ୍ଣୁଦେବ ବର୍ମା ମହାରାଷ୍ଟ୍ର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି। ବିହାର ବିଧାନସଭାର ପୂର୍ବତନ ବାଚସ୍କତି ନନ୍ଦକିଶୋର ଯାଦବଙ୍କୁ ନାଗାଲାଣ୍ଡର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ସୟଦ ଅତ୍ତା ହାସନେନ୍ଙ୍କୁ ବିହାର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିବାବେଳେ ତାମିଲନାଡୁର ରାଜ୍ୟପାଳ ଆର୍ଏନ୍ ରବିଙ୍କୁ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। କେରଳର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ତାମିଲନାଡୁର ରାଜ୍ୟପାଳ ଦାୟିତ୍ୱ ତୁଲାଇବେ। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ପଶ୍ଚିମବଙ୍ଗ ରାଜ୍ୟପାଳ ଡକ୍ଟର ସିଭି ଆନନ୍ଦ ବୋଷଙ୍କ ଇସ୍ତଫାପତ୍ର ଗ୍ରହଣ କରିଛନ୍ତି। ଲଦାଖର ଉପରାଜ୍ୟପାଳ କବିନ୍ଦର ଗୁପ୍ତାଙ୍କୁ ହିମାଚଳ ପ୍ରଦେଶର ରାଜ୍ୟପାଳ ଭାବେ ରାଷ୍ଟ୍ରପତି ନିଯୁକ୍ତି ଦେଇଥିବାବେଳେ ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କୁ ଲଦାଖର ଉପରାଜ୍ୟପାଳ ଏବଂ ପୂର୍ବତନ କୂଟନୀତିଜ୍ଞ ତରଣଜିତ ସିଂ ସାନ୍ଧୁଙ୍କୁ ଦିଲ୍ଲୀର ଉପରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଓଡ଼ିଶାରେ ଇଫ୍କୋର ସଲ୍ଫ୍ୟୁରିକ୍ ଏସିଡ୍ ପ୍ଲାଣ୍ଟକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଭାରତୀୟ କୃଷକ ସାର ସମବାୟ ଲିମିଟେଡ୍ ଦ୍ୱାରା ପାରାଦୀପ ୟୁନିଟ୍ରେ ଏହି ପ୍ଲାଣ୍ଟକୁ ସ୍ଥାପନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହକାର ସେ ସମୃଦ୍ଧି ଦୃଷ୍ଟିକୋଣକୁ ଅଧିକ ଗତିଶୀଳ କରିବା ଏହି ପ୍ଲାଣ୍ଟ ସ୍ଥାପନର ଅନ୍ୟତମ ଉଦ୍ଦେଶ୍ୟ। ଆଜି ଓଡ଼ିଶା ଗସ୍ତରେ ଆସି ଶ୍ରୀ ଶାହା ଭୁବନେଶ୍ୱର ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ କେତେକ ସମବାୟ କ୍ଷେତ୍ର ପ୍ରକଳ୍ପର ଉଦ୍ଘାଟନ ଓ ଶୁଭାରମ୍ଭ କରିବେ। ରାଜ୍ୟ ସମବାୟ ନୀତିର ପ୍ରକାଶନ, ତ୍ରିଭୁବନ ସମବାୟ ବିଶ୍ୱବିଦ୍ୟାଳୟ ଅଧୀନରେ ଏକ ବିଦ୍ୟାଳୟ ସ୍ଥାପନ ପାଇଁ ବୁଝାମଣାପତ୍ର ସ୍ୱାକ୍ଷର ଓ ବଡ଼ମ୍ବା ଚିନିଶିଳ୍ପର ପୁନରୁଦ୍ଧାର ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ପ୍ରାଥମିକ କୃଷି କ୍ରେଡିଟ୍ ସୋସାଇଟି ପାକ୍ସ ଏବଂ ବୃହତ୍ କ୍ଷେତ୍ର ବହୁମୁଖୀ ସମାଜ ଲ୍ୟାମ୍ପସ୍ ଦ୍ୱାରା ପରିଚାଳିତ 1567 ସାଧାରଣ ସେବାକେନ୍ଦ୍ରକୁ ମଧ୍ୟ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବାର କାର୍ଯ୍ୟସୂଚୀ ରହିଛି। ଦୁଗ୍ଧ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ଲକ୍ଷ୍ୟ ନେଇ ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ ସହିତ ଜଡ଼ିତ ବିଭିନ୍ନ ପଦକ୍ଷେପ ଉପରେ ମଧ୍ୟ ଏହି ଗସ୍ତ ଅବସରରେ ଆଲୋକପାତ କରାଯିବାର କାର୍ଯ୍ୟସୂଚୀ ରହିଛି। 1,169 କୋଟି ମୂଲ୍ୟର 69 ପ୍ରକଳ୍ପର ଉଦ୍ଘାଟନ ଏବଂ 2,116 କୋଟି ଟଙ୍କାରୁ ଅଧିକ ମୂଲ୍ୟର 130 ପ୍ରକଳ୍ପର ଶ୍ରୀ ଶାହା ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି ଗସ୍ତ ଅବସରରେ ଶ୍ରୀ ଶାହା ଆଜି ମୁଣ୍ଡଳୀଠାରେ ସିଆଇଏସ୍ଏଫ୍ର 57ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜଣାପଡ଼ିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ମୁଁ ନିଖିଲ କହୁଛି। କମ୍ରେଡ୍ ଶୁକ୍ରୁ, ଶିଲା, ଚନ୍ଦ୍ରାଲୁକୁ ମୋର ପରାମର୍ଶ, ସଶସ୍ତ୍ର ବିପ୍ଳବ ଛାଡ଼ି ଦେଶର ସମ୍ବିଧାନ ଅନୁସାରେ ଆନ୍ଦୋଳନ କରିବା ପାଇଁ ଆଗେଇ ଆସନ୍ତୁ। ପିବି କମ୍ରେଡ୍ ଦେବଜୀ, ସଂଗ୍ରାମ ଦାଦା ଆତ୍ମସମର୍ପଣ କରିବା ପରେ ସିଆର୍ବି କ୍ଷେତ୍ରରେ ସିସି ନେତୃତ୍ୱ ଶେଷ ହୋଇଯାଇଛି। ଆମ ଓଡ଼ିଶାର ପଶ୍ଚିମ ବ୍ୟୁରୋ ସଚିବ ବିକାଶ, ବିବିଏମ୍ର ସମସ୍ତ ସାଥୀ ଆତ୍ମସମର୍ପଣ କରିବା ପରେ ରାଜ୍ୟରେ ପୁରା ନେତୃତ୍ୱ ଓ ଡିଭିଜନ ଖାଲି ହୋଇସାରିଲାଣି। ଅନ୍ୟ ରାଜ୍ୟମାନଙ୍କର ମଧ୍ୟ ଏହି ସମାନ ସ୍ଥିତି, କେବଳ ତୁମେମାନେ କିଛି ସାଥୀ ବାକି ଅଛ। ଆଜିର ପରିସ୍ଥିତିରେ ସଶସ୍ତ୍ର ବିପ୍ଳବ ସମ୍ଭବ ନୁହେଁ ନାହିଁ। ତେଣୁ କମ୍ରେଡ୍ ଶୁକ୍ରୁ ଶିଲା ଚନ୍ଦ୍ରାଲୁକୁ ମୋର ବିଶେଷ ଅନୁରୋଧ, ଆଗପଛ ନ ହୋଇ ଓ ଆଉ ଲେଟ୍ ନ କରି ସଶସ୍ତ୍ର ବିପ୍ଳବ ଛାଡ଼ି ଆତ୍ମସମର୍ପଣ କରନ୍ତୁ। ଓଡ଼ିଶା ସରକାର ଓ ପୁଲିସ ସବୁ ପ୍ରକାର ସହଯୋଗ କରିବ, ତୁମମାନଙ୍କର ସୁରକ୍ଷାର ଗ୍ୟାରେଣ୍ଟି ମୁଁ ଦେଉଛି, ମୋ ଉପରେ ବିଶ୍ୱାସ ରଖନ୍ତୁ। ନିର୍ଭୟରେ ମୋର ଏଇ ମୋବାଇଲ ନମ୍ବର 9437643839ରେ ସମ୍ପର୍କ କଲେ ମୁଁ ଯାଇ ତୁମମାନଙ୍କୁ ଶୀଘ୍ର ନେଇ ଆସିବି। ଆପଣଙ୍କର ଅପେକ୍ଷାରେ କମ୍ରେଡ୍ ନିଖିଲ, ପୂର୍ବ ସବ୍ ଜୋନାଲ ବ୍ୟୁରୋ ସଚିବ।
କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରାଳୟ ମାଇ ଭାରତ ସହଯୋଗରେ ଆଜିଠାରୁ ଭିବିଜି ରାମଜୀ ଯୁବ ଡିଜିଟାଲ ଅଭିଯାନ ଶୀର୍ଷକ ଏକ ଦେଶବ୍ୟାପୀ ଡିଜିଟାଲ ଅଭିଯାନ ଆରମ୍ଭ କରିବ। ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ବିକଶିତ ଭାରତ ଗ୍ରାମୀଣ ନିଯୁକ୍ତି ଓ ଜୀବିକା ମିଶନ ପାଇଁ ଗ୍ୟାରେଣ୍ଟି ଆଇନ 2025 ବିଷୟରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା। ଏହି ଅଭିଯାନରେ ଯୁବପିଢ଼ିଙ୍କୁ ବିଭିନ୍ନ କୁଇଜ୍ ଏବଂ ସୃଜନଶୀଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ସୁଯୋଗ ଦିଆଯାଇ ଏହାକୁ ଏକ ଡିଜିଟାଲ ଗଣ ଆନ୍ଦୋଳନରେ ପରିଣତ କରାଯିବ। ଅଭିଯାନ ଅଂଶସ୍ୱରୂପ 15-29 ବର୍ଷ ବୟସ ବର୍ଗର ଯୁବକମାନଙ୍କ ପାଇଁ ଆଜିଠାରୁ ମୋ ଗାଁ ପାଇଁ 60 ସେକେଣ୍ଡ ଶୀର୍ଷକ ଏକ ଜାତୀୟ ସ୍ତରୀୟ କ୍ଷୁଦ୍ର ଭିଡ଼ିଓ, ରିଲ୍ସ କିମ୍ବା ଆନିମେଟେଡ୍ ଭିଡ଼ିଓ ପ୍ରତିଯୋଗିତା ଆରମ୍ଭ କରାଯିବ। ସୃଜନଶୀଳତା, ମୌଳିକତା, ବୈଷୟିକ ଗୁଣବତ୍ତା ଏବଂ ପ୍ରାସଙ୍ଗିକତା ଆଧାରରେ ବିଜେତାମାନଙ୍କୁ ଚୟନ କରାଯାଇ ଡିଜିଟାଲ ପ୍ରମାଣପତ୍ର ପ୍ରଦାନ କରାଯିବ। ମାଇ ଭାରତ ପୋର୍ଟାଲରେ ଯୁବକମାନେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ ବୋଲି ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ଦିନ ନୂଆଦିଲ୍ଲୀରେ 2 ନୂଆ ମେଟ୍ରୋ କରିଡର ଉଦ୍ଘାଟନ କରିବା ସହ 3 ଅତିରିକ୍ତ କରିଡରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଗଣମାଧ୍ୟମକୁ ସମ୍ବୋଧିତ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି, ପ୍ରଧାନମନ୍ତ୍ରୀ ଏହି ଅବସରରେ ମଜଲିସ୍ ପାର୍କରୁ ମୌଜପୁର ବାବରପୁର ଖଣ୍ଡର ପିଙ୍କ୍ ଲାଇନ୍ ଏବଂ ଦୀପାଳି ଚୌକରୁ ମଜଲିସ୍ ପାର୍କ ଖଣ୍ଡ ପର୍ଯ୍ୟନ୍ତ ଦିଲ୍ଲୀ ମେଟ୍ରୋର ମାଗ୍ନେଟା ଲାଇନ୍କୁ ଉଦ୍ଘାଟନ କରିବେ। ସେ କହିଛନ୍ତି ଏହି ପ୍ରକଳ୍ପରେ 18,300 କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି। ଶ୍ରୀମତୀ ଗୁପ୍ତା କହିଛନ୍ତି 12.3 କିଲୋମିଟର ଦୀର୍ଘ ମଜଲିସ୍ ପାର୍କ ମୌଜପୁର ବାବରପୁର ଖଣ୍ଡରେ 8 ଷ୍ଟେସନ ରହିଛି। ଏହାଛଡ଼ା ପିଙ୍କ୍ ଲାଇନ୍ 71 କିଲୋମିଟରରୁ ଅଧିକ ବ୍ୟାପ୍ତ ହୋଇଛି। ପଶ୍ଚିମ ଏସିଆ ଅଞ୍ଚଳରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବାରୁ ସେହିସବୁ ଅଞ୍ଚଳରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ 10ମ ଶ୍ରେଣୀ ପରୀକ୍ଷାକୁ ଚଳିତ ମାସ 7 ତାରିଖରୁ 11 ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି। ସୂଚନା ଅନୁଯାୟୀ ଚଳିତ ମାସ 2, 5 ଓ 6 ତାରିଖରେ ହେବାକୁ ଥିବା ପରୀକ୍ଷାକୁ ପୂର୍ବରୁ ବାତିଲ କରାଯାଇଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ସମ୍ପୃକ୍ତ ଅଞ୍ଚଳଗୁଡ଼ିକରେ ଥିବା 10ମ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ପାଇଁ କେଉଁ ଢାଞ୍ଚାରେ ପରୀକ୍ଷା ଫଳ ପ୍ରକାଶ କରାଯିବ ତାହା ସ୍ଥିର କରାଯିବ। ଅନ୍ୟପକ୍ଷରେ ସେହିସବୁ ଅଞ୍ଚଳରେ ଆସନ୍ତାକାଲି ହେବାକୁ ଥିବା 12ମ ଶ୍ରେଣୀ ପରୀକ୍ଷାକୁ ବାତିଲ କରାଯାଇଛି। ପରିବର୍ତ୍ତିତ ପରୀକ୍ଷା ତାରିଖ ପରେ ଘୋଷଣା କରାଯିବ ବୋଲି ସିବିଏସ୍ଇ ସୂଚନା ଦେଇଛି। ଆସନ୍ତାକାଲି ବୋର୍ଡ ପକ୍ଷରୁ ସେଠାକାର ପରିସ୍ଥିତି ସମୀକ୍ଷା କରାଯିବା ପରେ ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରାଯିବ। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅନୁଯାୟୀ ଗତକାଲି 281 ବିମାନ ଉଡ଼ାଣ ରଦ୍ଦ କରାଯାଇଥିଲା। ମନ୍ତ୍ରଣାଳୟ ପକ୍ଷରୁ ପଶ୍ଚିମ ଏସିଆ ଅଞ୍ଚଳରେ ଲାଗି ରହିଥିବା ଉତ୍ତେଜନାମୂଳକ ପରିସ୍ଥିତି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଥିବା ଜଣାପଡ଼ିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରଣାଳୟ କହିଛି ଯାତ୍ରୀମାନଙ୍କୁ ସର୍ବଶେଷ ସୂଚନା ପ୍ରଦାନ ଲାଗି 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରୁଛି। ଏୟାର ସେବା ପୋର୍ଟାଲ, ସାମାଜିକ ଗଣମାଧ୍ୟମ ଏବଂ ନିର୍ଦ୍ଧାରିତ ସହାୟତା ନମ୍ଘର ଜରିଆରେ 1,461 ଅଭିଯୋଗର ସମାଧାନ କରାଯାଇଥିବା ମନ୍ତ୍ରଣାଳୟ କହିଛି। ଆବଶ୍ୟକ ସ୍ଥଳେ ଯାତ୍ରୀମାନଙ୍କୁ ସୂଚନା ଦେବା ଲାଗି 2 ସହାୟତା ନମ୍ଘର ଜାରି କରାଯାଇଛି। ସେହି ନମ୍ଘରଗୁଡ଼ିକ ହେଉଛି 011-2460-4283 ଏବଂ 2463-2987। ଭାରତ ଆଇସିସି ପୁରୁଷ T20 କ୍ରିକେଟ୍ ବିଶ୍ୱକପ୍ର ଫାଇନାଲରେ ପ୍ରବେଶ କରିଛି। ଗତ ରାତିରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ରେ ଇଂଲଣ୍ଡକୁ 7 ରନ୍ରେ ପରାସ୍ତ କରି ଭାରତକୁ ଏହି ସଫଳତା ମିଳିଛି। 254 ରନ୍ ପିଛା କରି ଇଂଲଣ୍ଡ 20 ଓଭରରେ 7 ୱିକେଟ୍ ବିନିମୟରେ 246 ରନ୍ କରିବାକୁ ସକ୍ଷମ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ବିନିମୟରେ 253 ରନ୍ ସ୍କୋର କରିଥିଲା। ସଞ୍ଜୁ ସାମସନ 42 ବଲ୍ରୁ 99 ରନ୍ କରିଥିବାବେଳେ ଶିଭମ ଦୁବେ 43 ରନ୍ କରିଥିଲେ। ଆସନ୍ତା ରବିବାର ଦିନ ଗୁଜରାଟର ଅହମ୍ମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଭାରତୀୟ କ୍ରିକେଟ୍ ଦଳ ଫାଇନାଲକୁ ଉନ୍ନୀତ ହେବା ପରେ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି କଠୋର ଉଦ୍ୟମ ଏବଂ ଧୈର୍ଯ୍ୟ ଯୋଗୁଁ ଦଳକୁ ଏହି ସଫଳତା ମିଳିପାରିଛି। ଫାଇନାଲ ମ୍ୟାଚ୍ରେ ଦଳର ସଫଳତା ନେଇ ଶ୍ରୀ ଶାହା ଶୁଭକାମନା ଜଣାଇଛନ୍ତି। କୃଷି ଏବଂ ଗ୍ରାମାଞ୍ଚଳ ପରିବର୍ତ୍ତନ ଶୀର୍ଷକ ବଜେଟ୍ ପରବର୍ତ୍ତୀ ୱେବିନାରକୁ ଆଜି ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ରାଜ୍ୟପାଳ ନିଯୁକ୍ତ କଲେ ରାଷ୍ଟ୍ରପତି। ଓଡ଼ିଶା ଗସ୍ତରେ ଆସି ଆଜି 3,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଦେଶବ୍ୟାପୀ ଆଜିଠାରୁ ଆରମ୍ଭ ହେବ ଭିବିଜି ରାମଜୀ ଯୁବ ଡିଜିଟାଲ ଅଭିଯାନ ଏବଂ ଆଇସିସି ପୁରୁଷ T20 କ୍ରିକେଟ୍ ବିଶ୍ୱକପ୍ରେ ଇଂଲଣ୍ଡକୁ 7 ରନ୍ରେ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କଲା ଭାରତ। ସମ୍ବାଦ ଶେଷ ହେଲା।